ନମସ୍କାର, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରକୁ ଆପଣଙ୍କୁ ସ୍ୱାଗତ। ଜୀବନ ହାରୁଛି ଚାଷୀ, ଋଣ ବୋଝ ଓ ଫସଲ ହାନି ଚିନ୍ତାରେ ଗୋଟିଏ ଦିନରେ ତିନି ଜଣ ଚାଷୀଙ୍କ ଆତ୍ମହତ୍ୟା ପଶ୍ଚିମ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 25 ମୃତ୍ୟୁ ପରେ ବି ସରକାର ନିର୍ବିକାର, ଉଜୁଡ଼ା ଚାଷର ଭାର ସମ୍ଭାଳି ନପାରି ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ତିନି ଜଣ ଚାଷୀଙ୍କ ପ୍ରାଣ ଯାଇଛି। ଉଜୁଡ଼ା କ୍ଷେତ ଏମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ମାନସିକ ଭାରସାମ୍ୟ ହରାଇ ଏହି ଚାଷୀମାନେ ଆତ୍ମହତ୍ୟା କରିଛନ୍ତି। ନିଅଣ୍ଟିଆ ବର୍ଷାର ଏଭଳି ଭୟାନକ ରୂପ ଏବେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି। ସମଗ୍ର ଚାଷୀକୁଳ ହା ହତାଶ ଭିତରେ ଗତି କରୁଛନ୍ତି। ରାଜ୍ୟ ସରକାର ମରୁଡ଼ି ସହାୟତା ଦେବା ନେଇ ଘୋଷଣା ଯେତିକି ବିଳମ୍ବ କରୁଛନ୍ତି, ଚାଷୀ ଆତ୍ମହତ୍ୟା ଘଟଣା ସେତିକି ପରିମାଣରେ ବଢ଼ିବାରେ ଲାଗିଛି। କୃଷି କମିଶନର ରିପୋର୍ଟ ଅନୁସାରେ 15 ବର୍ଷରେ 3,500 ଚାଷୀ ଆତ୍ମହତ୍ୟା କରିସାରିଲେଣି। ଆଗକୁ ଦେଖିବାର ଅଛି କି ଆଉ କେତେ ଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଧରା ପଡ଼ିବା ଭୟରେ ସମସ୍ତଙ୍କୁ ମାରିଦେଲୁ, ଏମିତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି 2 ଜଣ ଅଭିଯୁକ୍ତ। ପୂର୍ବତନ DI ଦୀନବନ୍ଧୁ ମଲ୍ଲିକ ଓ ତାଙ୍କ ପରିବାର 3 ସଦସ୍ୟଙ୍କୁ କଳାକାଟି ହତ୍ୟା କରିବା ଘଟଣାରେ ଗିରଫ ହତ୍ୟା ଅଣ ଓଡ଼ିଆ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ଗତକାଲି ହତ୍ୟାକାଣ୍ଡ ସ୍ଥଳକୁ ଆଣି ପଚରାଉଚରା କରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ 2 ହତ୍ୟାକାରୀଙ୍କୁ ଦିନାଡିଆ ସ୍ଥିତ ଦୀନବନ୍ଧୁ ବାସଭବନକୁ ଅଣାଯାଇଥିଲା। ଜଣଙ୍କ ପରେ ଜଣେ 4 ଜଣଙ୍କୁ ସେମାନେ କିଭଳି ହତ୍ୟା କଲେ ଏବଂ କିପରି ଲୁଟ୍ କରି ଫେରାର ହେଲେ ସେ ସମ୍ପର୍କରେ ଅଭିଯୁକ୍ତ 2 କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଆଗରେ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ପଇସା ଦିଅ ବିଷ ଖାଅ, ଖାଉଟିଙ୍କ ଅଗଜରରେ ଖାଦ୍ୟରେ ବିଷ ପ୍ରୟୋଗ କରାଯାଉଛି। ଜାତୀୟ ମାନବାଧିକାର କମିଶନ ଏଥିନେଇ ଉଦ୍ବେଗ ପ୍ରକାଶ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଏଭଳି ସମସ୍ୟାର ପ୍ରତିକାର ପାଇଁ ସେମାନେ କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ଜଣାଇବାକୁ ସରକାରଙ୍କୁ କହିଛନ୍ତି। ନୋଟିସ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି ଯେ କ୍ଷୀରଠାରୁ ଆରମ୍ଭ କରି ପନିପରିବା, ଫଳମୂଳ, ଶାଗ, ମାଛ, ମାଂସ, ଛେନା, ଡାଲି, ତୈଳବୀଜ ଆଦି ବଜାରରେ ମିଳୁଥିବା ପ୍ରାୟ ସବୁ ଖାଦ୍ୟ ସାମଗ୍ରୀରେ ପ୍ରଚୁର ପରିମାଣରେ କୀଟନାଶକ ଅଂଶ ରହୁଛି। ରାଜପଥରୁ 5 ଡକାୟତ ଗିରଫ। ଜଙ୍କିଆ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ 16 ନମ୍ବର ଜାତୀୟ ରାଜପଥର ଡକାୟତି ପାଇଁ ଯୋଜନା କରୁଥିବା 5 ଜଣ ଡକାୟତଙ୍କୁ ଗିରଫ କରିଛି। ପିସ୍ତଲ, ଇଣ୍ଡିକା କାର, ଛୁରୀ ସହ ଗଞ୍ଜାମରୁ 2, ବଲାଙ୍ଗୀର, ଯାଜପୁର, ଖୋର୍ଦ୍ଧାର ଜଣେ ଲେଖାଏଁ ଅଭିଯୁକ୍ତ ଗିରଫ। ତୁର୍କୀ ଶାନ୍ତି ରାଲିରେ ବିସ୍ଫୋରଣ, 86 ମୃତ। ପାଣିପାଗ, ରବିବାର ରାଜଧାନୀ ପାଗ ଶୁଖିଲା ଓ ଖରାଟିଆ ରହିବ। ସକାଳୁ ଟାଣ ଖରା ଦେଖିବାକୁ ମିଳିବ। ଦିନ 1-3 ପର୍ଯ୍ୟନ୍ତ ସର୍ବାଧିକ ଗରମ ଅନୁଭୂତ ହେବ। ସର୍ବୋଚ୍ଚ ତାପମାତ୍ରା 36 ଡିଗ୍ରୀ ପାଖାପାଖି ରହିବ। ବର୍ଷାର ସମ୍ଭାବନା ଆଦୌ ନାହିଁ, ଏଭଳି ପୂର୍ବାନୁମାନ କରିଛି ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁୱେଦର। ଖେଳ ଖବର, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଆଜି। ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ଧୋନି ବାହିନୀ। ଏବେ ବିଶ୍ୱକପ୍ ସେମିଫାଇନାଲିଷ୍ଟ ଧୋନି ବାହିନୀ ନିଜର ଭାଗ୍ୟ ବଦଳିବା ନେଇ ଆଶାବାଦୀ ହୋଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା 5 ମ୍ୟାଚ୍ ଦିନିକିଆ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍ ରବିବାର କାନପୁର ଗ୍ରୀନ ପାର୍କରେ ଖେଳାଯିବ। ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ନ୍ୟୁଜ୍ ଶୁଣିବା ପାଇଁ ଚାହୁଁଛନ୍ତି ତେବେ ଟିପନ୍ତୁ 3 ଏବଂ ରେକର୍ଡ କରନ୍ତୁ ଆପଣଙ୍କର ମତାମତ। ଧନ୍ୟବାଦ।